ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଆ ଭାଷାକେ ଅନ୍ଲାଇନ୍ ଥି ଅତକା ସରଲ ଆର୍ ତହକାବାର୍ ଲାଗି 4,500,000 ଓଡ଼ିଆ ଶବ୍ଦକେ ଇଣ୍ଟରନେଟ୍ କ୍ଲାଉଡ୍ ଥି ରଖାଯିବା କହିଲେ ବିଭାଗୀୟ ମନ୍ତ୍ରୀ। ରାଜ୍ୟ ସରକାର ବରିଷ୍ଠ ନାଗରିକ ନୀତି 2016 ସଂଶୋଧନ କରିବା ଲାଗି କରୁଛନ୍ ବିଚାର। ରାଜ୍ୟର 55 ହସ୍ତଶିଳ୍ପକେ ରାଜ୍ୟ ସରକାରଙ୍କ ମିଲ୍ଲା ଅନୁମୋଦନ। ଆଉର୍ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ନ ସିକେ ନାଇଡୁ କ୍ରିକେଟ୍ ଟ୍ରଫି ଉଦ୍ଘାଟିତ। ଏଥର ପୁରା ଖବର। ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫୁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରିକିରି ଆଞ୍ଚଳିକ ଭାଷାକେ ଅତକା ତହକାବାର୍ ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ ବୋଲି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ସେ କହିଛନ୍ ଯେ ଅନ୍ଲାଇନ୍ ଜରିଏ ଓଡ଼ିଆ ଭାଷା ବହୁତଟେ ବ୍ୟବହାର ହେଉଥିବାରୁ ଓଡ଼ିଆ ଭାଷାର ବିକାଶ ଲାଗି କ୍ଲାଉଡ୍ ଥି ପାଖାପାଖି 4,500,000 ଓଡ଼ିଆ ଶବ୍ଦ ରଖାଯିବା। ଏଥିଲାଗି ଖୁବ୍ ଜଲ୍ଦି ଡାଟାବେସ୍ ତିଆରି କରାଯାଇକିରି ଖେପ୍ ଖେପ୍ କରି କାମ ମୂଲ ହେବା ବୋଲି ସେ କହିଛନ୍। ଇଟା ହେଲେ ଇଂରାଜୀ ଭାଷା ବାଗିର ସବୁ କ୍ଷେତ୍ର ଥି ତଥ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓଡ଼ିଆ ଭାଷା ଥି ସୂଚନା ଦେବା। ଫି ଲୋକ ଯେନ୍ କେନ୍ସି ଜାଗାନ ରହିଥିଲେ ବି ଓଡ଼ିଆ ପଢ଼ବାର ଲେଖବାର ଆର୍ ଓଡ଼ିଆ ଭାଷା ଥି ସୂଚନା ପାଇପାରବେ। ସରକାରଙ୍କର ଏହି ପଦକ୍ଷେପ ଲାଗି ଦେଶ ବାହାରେ ରହୁଥିବାର ଓଡ଼ିଶା ଭାଷାଭାଷୀ ଲୋକମାନଙ୍କର ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ଆର୍ ଆଗ୍ରହ ବଢ଼ବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ରାଇଜେ ବରିଷ୍ଠ ନାଗରିକଙ୍କର ଲାଗି ଆଘୁନୁ କରାଯାଇଥିବା ରାଜ୍ୟ ବରିଷ୍ଠ ନାଗରିକ ନୀତି 2016 ସଂଶୋଧନ କରାଯିବାର ବାବଦେ ରାଜ୍ୟ ସରକାର ବିଚାର କରୁଛନ୍ ବୋଲି ସାମାଜିକ ସଶକ୍ତିକରଣ ବିଭାଗ ତରଫୁ ଜଣାପଡ଼ିଛି। ଦେଶେ ବଢ଼ୁଥିବାର ବରିଷ୍ଠ ନାଗରିକଙ୍କର ସଂଖ୍ୟାକେ ନଜର ଥି ରଖିକିରି ରାଜ୍ୟ ସରକାର ସେମାନଙ୍କର ସୁବିଧା ଲାଗି ବହୁତ ରକମର ଉନ୍ନତି କରବାର ଦିଗେ ଆଘର ଯୋଜନା ସହିତ ଆର୍ କିଛି ନୂଆ ଯୋଜନା କରବାର ଲାଗି ବିଚାର କରୁଛନ୍। ବିଭାଗ ତରଫୁ 11 ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଶାସନ ସଚିବ ଆର୍ ସଚିବମାନଙ୍କୁ ଏ ବାବଦେ ଚିଠି ଲେଖାଯାଇଛି। ବିଭାଗମାନଙ୍କର ଅଧୀନ ଥିବାର ବରିଷ୍ଠ ନାଗରିକମାନଙ୍କ ଲାଗି ଉଦ୍ଦିଷ୍ଟ ଯୋଜନା ଆର୍ କାର୍ଯ୍ୟକ୍ରମ ବାବଦେ ରାଜ୍ୟ ସରକାର ବିସ୍ତୃତ ରିପୋର୍ଟ ମାଗିଛନ୍। ରିପୋର୍ଟ ପାଇବାର ଉତ୍ତରୁ ସାମାଜିକ ସଶକ୍ତିକରଣ ବିଭାଗ ତରଫୁ ଇତାର ଅନୁଧ୍ୟାନ କରାଯାଇକିରି ବିହିତ ପଦକ୍ଷେପ ନିଆଯିବା। ବିଦେଶନ ଓଡ଼ିଶାର ସମୃଦ୍ଧ କଳା ସଂସ୍କୃତି ଆର୍ ଭାଷାକେ ତହକାବାର ସହିତ ଇତାର ପ୍ରଚାର ଆର୍ ପ୍ରସାରଥି ପ୍ରବାସୀ ଭାରତୀୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱରଠାରେ ୱାର୍ଲଡ ଟ୍ରାଭେଲ ମାର୍କେଟର ଶେଷ ଦିନ ଗୋଟିଏ ବିଶେଷ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍ ଯେ ରାଜ୍ୟର ଫି ପର୍ଯ୍ୟଟନ କ୍ଷେତ୍ର ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରବା ପର୍ଯ୍ୟଟନ କ୍ଷେତ୍ରର ବିକାଶ ଅର୍ଥନୈତିକ ଅଭିବୃଦ୍ଧି ଲାଗି ଗୋଟିଏ ପ୍ରମୁଖ ସ୍ତମ୍ଭ ବୋଲି ସେ କହିଛନ୍। ରାଜ୍ୟ ସରକାରଙ୍କ ନିବେଶ ଅନୁକୂଳ ନୀତି ଆର୍ ପର୍ଯ୍ୟଟନ କ୍ଷେତ୍ରର ଘରୋଇ ଆର୍ ଆନ୍ତର୍ଜାତିକ ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ଖାସ୍ କରିଥିବାର ଆଇନ ଆର୍ ବ୍ୟବସ୍ଥା ବାବଦେ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଥିଲେ। ଭୁବନେଶ୍ୱର ଲୋକସେବା ଭବନର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ନ୍ୟୁଜିଲାଣ୍ଡନ ଥିବାର ଅକ୍ଲାଣ୍ଡର କନ୍ସୁଲେଟ୍ ଜେନେରାଲ ଭାବେ ଅବସ୍ଥାପିତ ହେବାରକେ ଥିବାର ମଦନ ମୋହନ ସେଠୀ ଭେଟିଥିଲେ। ଇ ସମୟଥି ସେମାନଙ୍କ ଭିତରେ ନ୍ୟୁଜିଲାଣ୍ଡନ ଓଡ଼ିଆ ଲୋକର ସଂଖ୍ୟା ଆର୍ ଅଲଗା ଜ୍ଞାନ କୌଶଳ ଭିତ୍ତିକ ଆଲୋଚନା ହୋଇଥିଲା। ଶ୍ରୀ ସେଠୀ ଓଡ଼ିଶା ଆର୍ ନ୍ୟୁଜିଲାଣ୍ଡ ଭିତରେ କୃଷି କ୍ଷେତ୍ରଥି ସହଭାଗିତାର ସହିତ କାମ କରବାର ଲାଗି ଆଗ୍ରହୀ ବୋଲି କହିଥିଲେ। ଏତାର ଛଡ଼ା ସେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଲୋକସେବା ଭବନରେ ଭେଟିଥିଲେ। ଏ ଅବସରରେ ଓଡ଼ିଶାକେ ଇଣ୍ଡଷ୍ଟ୍ରିଆଲ ହବ୍ ଆର୍ ସ୍କିଲ୍ ହବ୍ କରବାର ଲାଗି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଲୋଚନା କରିଥିଲେ। ଓଡ଼ିଶାନ ହେବାରକେ ଥିବାର ଉତ୍କର୍ଷ ଓଡ଼ିଶା 2025 ଲାଗି ନ୍ୟୁଜିଲାଣ୍ଡର ଶିଳ୍ପପତିମାନଙ୍କୁ ନିମନ୍ତ୍ରଣ କରବାର ବାବଦେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କନ୍ସୁଲେଟ୍ ଜେନେରାଲଙ୍କ ସାଙ୍ଗେ ଆଲୋଚନା କରିଛନ୍। ଅତକାନୁ ଅତକା ଲୋକ ରକ୍ତଦାନ କରବାର ଲାଗି ଆଗ୍କେ ଆସିକିରି ମୂଲ୍ୟବାନ ଆର୍ ବିରଳ ରକ୍ତ ସଂଗ୍ରହ ସାହାଯ୍ୟ କରବାର୍କେ ଜଙ୍ଗଲ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆହ୍ୱାନ ଦେଇଛନ୍। ଖାରବେଳ ନଗର ବିଭାଗୀୟ ସମ୍ମିଳନୀ କକ୍ଷନ ରକ୍ତଦାନ ଶିବିରକେ ଉଦ୍ଘାଟନ କରିକରି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ ଯେ ରକ୍ତଦାନ ଗୋଟିଏ ମହାନ କାମ ଆଏ। ଆମର ଦେଶେ ଫି 2 ଥି ରକ୍ତ ଦରକାର ପଡ଼୍ସି। ଝନକର ରକ୍ତଦାନ 3 ଜୀବନ ରକ୍ଷା କର୍ସି। ରକ୍ତଦାନ କଲେ କାହାର ଜୀବନ ବଞ୍ଚାବାର ଅପୂର୍ବ ଆଉ ଉତ୍ସାହଜନକ ଅନୁଭବ ଆର ଅନୁଭୂତି ମିଲ୍ସି ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍। ରାଜ୍ୟ ସରକାର ହାଇସ୍କୁଲ ଶିକ୍ଷକ ଆର୍ କର୍ମଚାରୀମାନଙ୍କୁ ଘର ବନାବାର ଆର୍ ଜମି ଘିନ୍ବାର ଲାଗି ଅଗ୍ରିମ ଟଙ୍କା ଦେବେ। ପୁରୁନା ଘରର ନବୀକରଣ ଆର୍ ଘର ଘିନ୍ବାର ଲାଗି ଭିଲ୍ ଅଗ୍ରିମ ଟଙ୍କା ମିଲ୍ବା। ଆବେଦନକାରୀମାନଙ୍କୁ ତରକାରୀ ତଥ୍ୟ ଦେବାରକେ କୁହାଯାଇଛି। ଏ ବାବଦେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମବାୟ ହସ୍ତତନ୍ତ୍ର ବୟନ ଆର୍ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ 55 ହସ୍ତଶିଳ୍ପକେ ଅନୁମୋଦନ କରିଛନ୍। ଇତା ରାଘନୁ 51 ହସ୍ତଶିଳ୍ପକେ ଅନୁମୋଦନ ମିଳିଥିଲା। ଏଛେନ୍ ଇ ତାଲିକାକେ ସଂଶୋଧନ କରାଯାଇକରି 55 ହସ୍ତଶିଳ୍ପକେ ରାଜ୍ୟ ସରକାରଙ୍କର ମାନ୍ୟତାପ୍ରାପ୍ତ ହସ୍ତଶିଳ୍ପ ତାଲିକାଥି ସାମିଲ କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟ ସରକାର ଅନୁମୋଦିତ ହୋଇଥିବା ହସ୍ତଶିଳ୍ପମାନଙ୍କର ବିକାଶ ଲାଗି ବିଶେଷ ଧ୍ୟାନ ଦେବାର ସହିତ ଇଥି କାମ କରୁଥିବାର କାରିଗରମାନଙ୍କୁ ଦରକାରୀ ସାହାଯ୍ୟ ଯୋଗାଇଦେବେ। ଭାରତୀୟ ରେଳବାଇ ତରଫ ଆଇଷ୍ଠାନୁ 164 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି। ଛଟ୍ ପୂଜା ଆର୍ ଅଲଗା ପରବ ଲାଗି ଘରକେ ଯାଇଥିବା ଲୋକମାନେ ଏହି ଟ୍ରେନ୍ଥି ସେମାନଙ୍କର ଲକ୍ଷ୍ୟ ଜାଗାକେ ଫିରବେ ବୋଲି ଜଣାପଡ଼ିଛି। ଆଇବା ଦୁଇ ଦିନ ଭିତରେ 476 ଟ୍ରେନ୍ ଚଳାଚଳ କରବାରକେ ରେଳବାଇ ନିଷ୍ପତ୍ତି ନେଇଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ତରଫ ସମ୍ବଲପୁରୀ, ସାନ୍ତାଳୀ ଆର୍ ଦେଶିଆ ଭାଷାଥି ସମ୍ବାଦ ପ୍ରସାରଣ କରାଯିବା। ଇଥିଲାଗି ସମ୍ବଲପୁରୀ, ସାନ୍ତାଳୀ ଆଉ ଦେଶିଆ ଭାଷା ସମ୍ବାଦ ପାଠକ, କପି ଏଡିଟର ଆର୍ ଭିଡ଼ିଓ ଏଡିଟରର ଦରକାର ରହିଛି। ଉପଯୁକ୍ତ ପ୍ରାର୍ଥୀମାନଙ୍କର ନୁ ଇଥିଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ପ୍ରସାର ଭାରତୀ ୱେବ୍ସାଇଟ୍ prasarbharati.gov.in ର ଭ୍ୟାକେନ୍ସିଜ୍ ବିଭାଗକେ ଯାଇକରି ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଏହି ମାସର 20 ଆବେଦନ କରବାର ଶେଷ ତାରିଖ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫ ଜାତୀୟ ଯୋଗ୍ୟତା ପରୀକ୍ଷା ନେଟ୍ଥି ଆୟୁର୍ବେଦ ବାୟୋଲୋଜିକେ ସାମିଲ କରାଯାଇଛି। ଆଇବା ମାସେ ପରୀକ୍ଷାର୍ଥୀମାନେ ଆୟୁର୍ବେଦ ବାୟୋଲୋଜି ପରୀକ୍ଷା ଦେଇପାରିବେ। ଇ ବାବଦେ ୟୁଜିସି ତରଫ ସୂଚନା ଦିଆଯାଇଛି। ବିଶେଷଜ୍ଞ କମିଟିଙ୍କ ପରାମର୍ଶ ଅନୁସାରେ ୟୁଜିସି ତରଫ ନୂଆ ବିଷୟକେ ୟୁଜିସି ନେଟ୍ଥି ସାମିଲ କରାଯାଇଛି। କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରାକେ ପହିଲା ଥର ଲାଗି 10 ନୁ ଏତକା ଦେଶର ରାଷ୍ଟ୍ରଦୂତ ଆର୍ ପ୍ରତିନିଧି ଆସବାର କାର୍ଯ୍ୟକ୍ରମ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫ ସୂଚନା ମିଳିଛି। ରାଷ୍ଟ୍ରଦୂତମାନେ ବାଲିଯାତ୍ରା ସହିତ ସହରର ଭିନ୍ ଭିନ୍ ଐତିହାସିକ ସ୍ଥାନ, ଲଲିତଗିରି, ମାଣିଆବନ୍ଧ ଆର୍ ବହୁତ ଜାଗା ବୁଲି ଦେଖବାର କାର୍ଯ୍ୟକ୍ରମ ରହିଛି। କଳାହାଣ୍ଡି ଜିଲ୍ଲା ଜୟପାଟନା ଥାନାର ମୁଖିଗୁଡ଼ା ଫାଣ୍ଡି ପାଖେ ଗୋଟିଏ ସଡ଼କ ଦୁର୍ଘଟଣାଥି ଝନକର ଜୀବନ ଯାଇଛି। ମୁଖିଗୁଡ଼ା ଆଡ଼ୁ ଧାନ ନେଇକରି ଜୟପାଟନା ଆଡ଼କେ ଯାଉଥିବାର ଟାଟା 407 ମୁଖିଗୁଡ଼ା ଆଡ଼େ ଯାଉଥିବାର ଗୋଟିଏ ବାଇକ୍କେ ଧକ୍କା ଦେବାନୁ ବାଇକ୍ ଚାଳକଙ୍କର ଜୀବନ ଯାଇଥିଲା। ପବିତ୍ର ଅଁଳା ନବମୀ ଦିନ ପୁରୀ ଜିଲ୍ଲାର ସାକ୍ଷୀ ଗୋପାଳ ମନ୍ଦିରଥି ଶ୍ରୀ ରାଧାପାଦ ଦର୍ଶନ ଲାଗି ଭକ୍ତମାନଙ୍କର ଜବର ଭିଡ଼ ହେବାର ସମ୍ଭାବନାକେ ନଜରଥି ରଖିକରି ଜିଲ୍ଲା ପ୍ରଶାସନ ତରଫ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଡ଼କେ ନିୟନ୍ତ୍ରଣ ଲାଗି 3 ଅତିରିକ୍ତ ଏସ୍ପି, 9 ଡିଏସ୍ପି, 17 ଇନ୍ସପେକ୍ଟରଙ୍କ ସହିତ 20 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବା ବୋଲି ଜିଲ୍ଲା ପୁଲିସ କାର୍ଯ୍ୟାଳୟନୁ ଜଣାପଡ଼ିଛି। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ର 23 କମ୍ କର୍ଣ୍ଣେଲ ସିକେ ନାଇଡୁ କ୍ରିକେଟ୍ ଟ୍ରଫି ଉଦ୍ଘାଟିତ ହୋଇଯାଇଛି। ବିସିସିଆଇ ଆର୍ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ସହଭାଗିତାଥି ଜିଲ୍ଲା କ୍ରୀଡ଼ା ସଂଘର ଦେଖରେଖଥି ହେଉଥିବାର ଓଡ଼ିଶା ଆର୍ କର୍ଣ୍ଣାଟକ ଭିତରେ ଇ ଟ୍ରଫି ଆଇବା 11 ତକ ଚାଲ୍ବା। ବିସିସିଆଇର ନିୟମ ଅନୁସାରେ ଆଜି ସକାଳ ବେଳା ଜିଲ୍ଲାପାଳ ଦୁହି ଦଳର ଖେଳାଳି ଆର୍ ମ୍ୟାଚ୍ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାବା ଋତୁରୁ ଖେଲ୍ ମୁଲ୍ ହୋଇଥିଲା। ବଲାଙ୍ଗୀର ଜିଲ୍ଲାର ଜାତୀୟ ସ୍ତରର ମହିଳା ଖେଳାଳି ମାଧୁରୀ ମେହେଟା ଆର୍ ରୋଶନାରା ପରବିନ୍ଙ୍କ ସହିତ ଅଲଗା ଖେଳାଳିମାନଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଆଇନଗତ ପୋଷପୁତର ନେବାରଟା ହିଁ ଫି ଛୁଆକେ ପରିବାର ଯୋଗାଇ ଦେବାର ଠିକ୍ ଉପାୟ ଆର୍ ଶିଶୁ ସୁରକ୍ଷା ବ୍ୟବସ୍ଥାର ଫି ହିତାଧିକାରୀଙ୍କର ସକ୍ରିୟ ସହଭାଗିତାଥି ନିଶ୍ଚିତ କରାଯାଇପାରବା। ଭୁବନେଶ୍ୱରଠାରେ ଦିନିକିଆ ରାଜ୍ୟସ୍ତରୀୟ ପୋଷ୍ୟ ଗ୍ରହଣ ନିୟମାବଳୀ 2022 ତାଲିମ କାର୍ଯ୍ୟକ୍ରମଥି ଏହି ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମଟି ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭ୍ରା ଶର୍ମା ଯୋଗ ଦେଇକରି ଫି ଛୁଆର ଅଧିକାର ଆର୍ ଏଥିଲାଗି ସଭେ ନିର୍ଦ୍ଦିଷ୍ଟ ସମୟକେ ପାଳନ କରବାର ଲାଗି ଅନୁରୋଧ କରିଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫ ପରିଚାଳିତ ସଂସ୍କୃତ ମଧ୍ୟମା ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରଥମ ବାର୍ଷିକ ପରୀକ୍ଷା ଲାଗି ଆଇଜ୍ନୁ ଫର୍ମ ପୂରଣ ପ୍ରକ୍ରିୟା ମୁଲ୍ ହୋଇଛି। ମଧ୍ୟମା ଛାତ୍ରଛାତ୍ରୀଙ୍କର ଫର୍ମ ପୂରଣ ଅଫ୍ଲାଇନ୍ ଜରିଏ ସେନର ଶିକ୍ଷାନୁଷ୍ଠାନ ତରଫ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟଠାରେ କରାଯାଉଛି। ସେନ୍ତା ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଜରିଏ ଫର୍ମ ପୂରଣ କରିପାରୁଛନ୍। ଫର୍ମ ପୂରଣ ଉତ୍ରୁ ରୋଲ୍ ସିଟ୍କେ ପ୍ରଧାନ ଶିକ୍ଷକମାନେ ନିଜର ତତ୍ତ୍ୱାବଧାନଥି ରଖବାର ସହିତ ଇତାର ଗୋଟିଏ ନକଲ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟନ ଆଇବା ମାସ 20 ତକ ଦାଖଲ କରିବେ। ଫର୍ମ ପୂରଣ ପ୍ରକ୍ରିୟା ଆଇବା 18 ଦିନ ଶେଷ ହେବା ବୋଲି ବୋର୍ଡ ତରଫ ବାହାରିଥିବାର ବିଜ୍ଞପ୍ତି କୁହାଯାଇଛି। ଓଡ଼ିଆ ଭାଷାକେ ଅନ୍ଲାଇନ୍ଥି ଅତକା ସରଳ ଆର୍ ତହକାବାର ଲାଗି 4.5 ଲକ୍ଷ ଓଡ଼ିଆ ଶବ୍ଦକେ ଇଣ୍ଟରନେଟ୍ କ୍ଲାଉଡ୍ଥି ରଖାଯିବା କହିଲେ ବିଭାଗୀୟ ମନ୍ତ୍ରୀ। ରାଜ୍ୟ ସରକାର ବରିଷ୍ଠ ନାଗରିକ ନୀତି 2016 ସଂଶୋଧନ କରବାର ଲାଗି କରୁଛନ୍ ବିଚାର। ରାଜ୍ୟର 55 ହସ୍ତଶିଳ୍ପକେ ରାଜ୍ୟ ସରକାରଙ୍କର ମିଲ୍ଲା ଅନୁମୋଦନ। ଆଉ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ନସିକିଏ ନାଇଡୁ କ୍ରିକେଟ୍ ଟ୍ରଫି ଉଦ୍ଘାଟିତ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।